ସୀମା ପଣ୍ଡା। ଆଜି ବିଶ୍ୱ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ମା' ବସନ୍ତ ମଙ୍ଗଳାଙ୍କ ପାଇଁ ଗୋଟେ ବହୁତ ସୁନ୍ଦର ଭଜନ ରେକର୍ଡିଂ ହେଇଛି, ଯେଉଁ ଗୀତଟିକୁ ଲେଖିଛନ୍ତି ଗୀତିକାର ସାସମଲ ମାନସ ଏବଂ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ରଞ୍ଜନ କୁମାର ବେଉରା। ଏହି ଗୀତଟିର ପ୍ରଡ୍ୟୁସର ହେଉଛନ୍ତି ବିଶ୍ୱ ରଞ୍ଜନ ଦାସ। ଯଦି ଆପଣମାନଙ୍କୁ ଏହି ଗୀତ ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ନିହାତି କରିବେ ବିଶ୍ୱ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲକୁ।
ନମସ୍କାର, ଜୟ ମା ବସନ୍ତ ମଙ୍ଗଳା। ମୁଁ ସଙ୍ଗୀତ ନିର୍ଦ୍ଦେଶକ ରଞ୍ଜନ ବେହୁରା। ଆଜି ଗୋଟିଏ ସୁନ୍ଦର ମାଆଙ୍କ ଭଜନ, ମା ବସନ୍ତ ମଙ୍ଗଳାଙ୍କ ଭଜନ MRR ଷ୍ଟୁଡ଼ିଓ କଟକରେ ଡବିଂ କରାଗଲା। ଯେଉଁ ଗୀତକୁ ଲେଖିଛନ୍ତି ମୋର ସାନ ଭାଇ ଅତି ପ୍ରିୟ ସାସମଲ ମାନସ, ଏବଂ ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ବହୁତ ସୁନ୍ଦର ହେଇଛି ଗୀତଟି, ଆଉ ଗୀତ ଉପରେ ରଚନା କରିଛନ୍ତି ବିଶ୍ୱରଞ୍ଜନ ଦାସ। ଯଦି ଏହି ଗୀତଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ ବିଶ୍ୱ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଯଦି ଭଲ ଲାଗେ ତାହେଲେ ମିଠା ମିଠା କମେଣ୍ଟସ୍ ଦେବେ। ଜୟ ମା ବସନ୍ତ ମଙ୍ଗଳା।
ଜୟ ଜଗନ୍ନାଥ। ମୁଁ ଗୀତିକାର ସାସମଲ ମାନସ। ଏ ରେକର୍ଡ଼ିଂରେ ପ୍ରତିଟି ଶବ୍ଦକୁ ସଙ୍ଗୀତରେ ନିଜର ସାମର୍ଥ୍ୟ ଅନୁଯାୟୀ ସଜାଡ଼ିବାକୁ ସଜେଇବାକୁ ଚେଷ୍ଟା କରିଛନ୍ତି ବଡ଼ ଭାଇ ରଞ୍ଜନ ବେହୁରା। ମୁଁ ବିଶ୍ୱାସ ରଖିବି ରଞ୍ଜନ ଭାଇଙ୍କ ସ୍ୱର ଆଉ ମୋ ଲେଖା ବିଶ୍ୱ ମ୍ୟୁଜିକ୍ରେ ରିଲିଜ୍ ପରେ ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ପ୍ରେମ ଏମିତି ବର୍ଷିବ ଆଉ ଗୋଟେ ଭଲ ଗୀତ ଲେଖିବା ପାଇଁ। ଜୟ ଜଗନ୍ନାଥ। ଜୟ ମା ବସନ୍ତ ମଙ୍ଗଳା।